ମାଥ୍ୟୁ ଛଅ ପର୍ବ ଚବିଶ ପଦ, ପ୍ରଥମ ତିମୋଥି ଛଅ ପର୍ବ ଛଅ ପଦରୁ ଦଶ ପଦ, ପ୍ରଥମ କରିନ୍ଥୀୟ ଦଶ ପର୍ବ ତେର ପଦ ଚଉଦ ପଦ। ଫଟୁ ନମ୍ବର ବତିଶ। ପରୀକ୍ଷା। ସୈତାନ କେତେକ ବେରାଲେ ପ୍ରଭୁ ଚୋ ବେଟାସ ମାନକେ ପରୀକ୍ଷା କରିଦେ, ହୁଁ ପ୍ରଭୁ ଯୀଶୁ ଚୋ ପାଛେ ଜାତକା ଯେ ଥେ ଭାଇ ଦେ। ସୈତାନ ବିଶ୍ୱାସୀ ମାନକେ ପଇସା, କପଡ଼ା, ଧିଙ୍ଗିଆ, ମନ ଆଉ ଖରାପ ଖରାପ ଜୀବ ଚୌକା ଯେ ପରୀକ୍ଷା କରିଦେ, ହୁଁ ଆମକେ ସତ୍ କରାତୁକା ଯେ ଗୋଠିଆଇ ଦେ। ୟୋ ସଭୈ ଜିନିଷ ସୁଖ ଆନିଦେ, ମାତର ସୈତାନ ଗୋଟକ ଠଗ ହୁଁ। ଆମକେ ସଭୈ ଘଡ଼ିକ ସତ୍ ମହାପ୍ରଭୁ ଚୋ ବିରୁଦ୍ଧେ ଜାତକା ଯେ ଭୁତାଉନ ନେଇ ଦେ, ପ୍ରଭୁକେ ୟୋ ସଭୈ ଜିନିଷଲେ ବଚାତକା ଯେ ହୁନାଚୋ ସହଯୋଗ ମାଙ୍ଗା, ପ୍ରଭୁ ଯୀଶୁକେ ଭରସା ଥିବା ଆଉ ହୁନାଚୋ ପାଛେ ହିଡ଼ା।